କମ୍ପିଟିସନ କରିବୁ, ସାମ୍ନାସାମ୍ନି କଥାବାର୍ତ୍ତା ହ, ଲକ୍ଷେ ଟଙ୍କା ଥୁ, ମୁଁ ଲକ୍ଷେ ଟଙ୍କା ଥୋଇବି, ପାଞ୍ଚ ଜଣ ଜଜ୍ ବସିବେ, ତମ କାହାର ଜଣାପଡ଼ିବ, ଏମିତି ପିଲାକୁ ନେଇକି ଏଇଟା କହ କହିକି କରେଇକି ବାହାଦୁରୀ ମାରିକିରି କିଛି ଫାଇଦା ନାହିଁ, ତମ ଅଛି ତ ସାଙ୍ଗରେ ଲଢ଼, ଏମିତି ଭାଇରାଲ କରିକି ନିଜ ନାଁ ନେବା ପାଇଁ ଚେଷ୍ଟା କରୁ, ଲୋକ ଭକୁଆ ନୁହନ୍ତି, ବୋକା ଚୁଦା ନୁହନ୍ତି। ଆରେ ବାବୁ, ତୋ ବୟସ କେତେ? ତୁ ପରା ଏଇ କିଛି ଦିନ ପୂର୍ବରୁ କୁକୁଡ଼ାକୁ ଭିଡିଓ ଛାଡ଼ିଦେଲୁ ବୋଲି ମତେ ତିନି ଥର ଭୁଲ ମାଗିଛୁ, ଆଜି ପୁଣି ପକେଇକିରି କଣ ଦେଖଉଛୁ? ଯେତିକିର ଲୋକ ସେତିକିରେ ରହ, ଅଧିକା ହେବା ପାଇଁ ଚେଷ୍ଟା କରନି। ତୁ ଭାବୁଛୁ କଣ ମତେ ଭାଇ? ଯା ସାରା ସାଉଣ୍ଡବାଲାକୁ ପଚାରିବୁ ମୋ ଔକାତ କଣ।
ଅଠର ବର୍ଷ ପିଲା, ଏତେ ଭାଡ଼ୁ ଆମେ କ'ଣ କିରେ? ସମୟ ଅଛି, ସୁଧୁରି ଯା। ମନ୍ଦିର ଭିତରେ କିଏ ବାବୁ? ନା 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 ନା, ମୁଁ କଦଳୀ ଖାଇନି। ଆରେ ବାବୁ, ତତେ ପଚାରାଉଛି ମନ୍ଦିର ଭିତରେ କିଏ? ତତେ ବି ପଚାରାଉନି, ପଚାରାଉଛି ମନ୍ଦିର ଭିତରେ କିଏ? ନା 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 ନା, ମୁଁ କଦଳୀ ଖାଇନି।
ସାମ୍ନାସାମ୍ନି ଆସିକି ମୋ ସହିତ ଫେସ୍ ଟୁ ଫେସ୍ କଥା ହ, ଲିଙ୍ଗରାଜୁଡ଼ି ଭିଡ଼ିଓ ବନେଇକି ଯାଉଥିଲ। ଯଦି ଖଣ୍ଡା ତୋର ଦମ ଅଛି, ଦମ ସହିତ ସାମ୍ନାସାମ୍ନି ଆସିକି ଲିଙ୍ଗରାଜୁଡ଼ିରେ ଭିଡ଼ିଓ ବନେଇକି ସଚଟ କଣ ସାରା ଓଡ଼ିଶାବାସୀକୁ ତୁ ଦେଖା, ତାପରେ ମୁଁ ଜାଣିବି ତୋ ଖଣ୍ଡା ତୋର ଦମ।
ସାଇନ୍ ଥ୍ରୀଡ଼ିର ଆଦତ ନୁହଁ କାହାକୁ ପଇସା ଦେଇକି କିଣିବା ପାଇଁ, ଗର୍ବ କାହାର ବାବୁ? ସାଇନ୍ ଡିରେ କେବେ ଗର୍ବିତା କଥାବାର୍ତ୍ତା କରେନି, ଯାହା କୁହେ ସ୍ପଷ୍ଟ କୁହେ, ସାମ୍ନାସାମ୍ନି କୁହେ। ଗର୍ବ ଅହଙ୍କାର ମୋର ନାହିଁ, ଗର୍ବ ଅହଙ୍କାର ଥିଲେ ଜିରୋରୁ ଆଜି ଏଇ ଜାଗାରେ ଛିଡ଼ା ହେଇନଥାନ୍ତି। ମନେ ଅଛି ତମର ଆମର ପ୍ରୋଗ୍ରାମ କରୁଥିଲେ, ତମେ ଆଗରେ ଯାଉଥିଲ, ପଛରେ ଯାଉଥିଲେ, କାହିଁକି ବାବୁ ଜରାସିଂହାରୁ ଲୁଚିକି ପଳେଇ ଆସିଲ? ଆଉ କିଛି କିଛି ପ୍ରମାଣ ଅଧିକା ଦେବି, ଦେବା ପାଇଁ ଚାହୁଁନି। ଖଣ୍ଡାଏ ତ ଛୁଆ ଦମ ଦମ ସେ କାମ କର, ଏଭଳିଆ ଚାଲବାଜିଆକ ଭଳିଆ ନୁହଁ। ଆଗରୁ କହିଥିଲି ଆଉ ଆଜି ବି କହୁଛି, ବାଜିରେ ତମେ ଲକ୍ଷେ ଟଙ୍କା ରଖ, ମୁଁ ଲକ୍ଷେ ଟଙ୍କା ରଖିବି, ପାଞ୍ଚ ଜଣ ଜଜ୍ ଆସିବେ, ଦମ ଅଛି ତ ମୋ ସାଙ୍ଗରେ ଲଢ଼।
ଆଦିତ୍ୟ।